ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଚୈତ ମାସର ଉଜ୍ଜଲ ପଖର ସପ୍ତମୀ ତିଥି ଅବସରରେ ଆଜି ଦିନର 12:09 1:45 ଭିତରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣ୍ଟି ମୂଲ କରାଯିବା। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଗଣତି ମଣ୍ଟି କାମ ଶୃଙ୍ଖଳିତ ଭାବେ କରାଯିବା। ତିହାର ବାହାର ଶନିବାର ଆଉ ରବିବାର ଦିନ ଗଣତି ମଣ୍ଟି କରାନାଇଯାଏ। ଏ ସମୟତି ମହାପ୍ରଭୁମାନଙ୍କ ନୀତିକାନ୍ତି ଓ ଦର୍ଶନ ଲାଗି ଖାସ ବ୍ୟବସ୍ଥା କରାଯାଉଛି। ଗଣତି ମଣ୍ଟି ପ୍ରକ୍ରିୟାରେ ଭିଡ଼ିଓଗ୍ରାଫି ଭିଲ୍ କରାଯିବା। ରାମନବମୀ ଉତ୍ସବକେ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିବା ଲାଗି ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରବାରକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁଲିସ୍ ପ୍ରଶାସନକେ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନର ଗଲାକାଲି ଇ ବାବଦ ଗୋଟେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିକି ମୁଖ୍ୟମନ୍ତ୍ରୀ ଏ ନିର୍ଦ୍ଦେଶ ଦେଇଛନ୍। ସୁଭଦ୍ରା ଯୋଜନାର 4 କିସ୍ତି ନାଇଁ ପାଇଥିବା ହିତାଧିକାରୀମାନଙ୍କର ତାଲିକା ତିଆରି କରବାରକେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ବିଭାଗର ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏ ରିପୋର୍ଟକେ ଆଧାର କରିକି ଆଇବା ଦିନେ ପଦକ୍ଷେପ ନିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସ୍ୱାସ୍ଥ୍ୟସେବା ଭିଭିଭୂମିକେ ଆହୁରି ବରକସ କରିବା ଲାଗି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ବିଭାଗର 5,979 ନର୍ସିଂ ଅଧିକାରୀ ଆଉ 240 ଭିଡ଼ିଓଗ୍ରାଫର ପଦବୀକେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଲାକାଲି ଅନୁମୋଦନ କରିଛନ୍। ଏ ନିଯୁକ୍ତି ଜରିଏ ରାଜ୍ୟର ଭିନ୍ ଭିନ୍ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ମାନବ ସମ୍ଭଳର ଅଭାବ ଦୂର ହେବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ଗ୍ରୀଷ୍ମପ୍ରବାହର ମୁକାବିଲା ଲାଗି ଭୁବନେଶ୍ୱରର ଗଲାକାଲି ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ବିଭାଗର ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିକି ବିଭାଗ ତରଫରୁ ଜାରି ହୋଇଥିବା ମାର୍ଗଦର୍ଶିକା ମାନବାରକେ ସମକୁ ପରାମର୍ଶ ଦେଇଛନ୍। ସହରୀ ଇଲାକାନ ଅହରହ ପାଣି ଯୋଗାବାର ସହିତ ରାସ୍ତାଘାଟନ ଜଲଛତର ଛାୟର ବ୍ୟବସ୍ଥା ସହିତ ସବୁ ପୌର ସଂସ୍ଥାନ 24 ନିୟନ୍ତ୍ରଣ କକ୍ଷ ଖୋଲିବା ଲାଗି ନିର୍ଦ୍ଦେଶ ଦେଇଛନ୍। ମଧ୍ୟପ୍ରାଚ୍ୟନ ଚାଲିଥିବା ବିବାଦ ଆଉ ତା'ର ପ୍ରଭାବ ଓଡ଼ିଶାର ଅର୍ଥନୀତି ଉପରେ କେନ୍ ହିସାବରେ ପଡୁଛି ସେ ବାବଦେ ଗଲାକାଲି ଭୁବନେଶ୍ୱରର ଗୋଟେ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିକି ସ୍ଥିତି ନାଇଁ ସୁଧରିଲେ ଏତାର ପ୍ରଭାବ ଓଡ଼ିଶାର ସାମଗ୍ରିକ ଅର୍ଥନୈତିକ ଆଉ କ୍ଷେତ୍ରଭିତ୍ତିକ ଭାବେ ପଡ଼ବା ବୋଲି କହିଛନ୍। ଓଡ଼ିଶାର ରପ୍ତାନୀର ଗୋଟେ ବଡ଼ ଭାଗ ପଶ୍ଚିମ ଏସିଆର ବଜାର ସାଙ୍ଗେ ଜଡ଼ିଥାଏ। ଏଥିଲାଗି ସ୍ଥିତି ନାଇଁ ସୁଧରିଲେ ତେଲ ଗ୍ୟାସ୍ ଯୋଗାଣ ରାଜ୍ୟର ମତ୍ସ୍ୟ ସମ୍ପଦ ରପ୍ତାନୀ କୃଷି ଉତ୍ପାଦନ ଆମଦାନୀ ପ୍ରଭାବିତ ହେବା ବୋଲି ବୈଠକର ସୂଚନା ଦିଆଯାଇଛି। ବଢ଼ତି ଖରାକେ ନଜରଟି ରଖିକି ଆଇବା 6 ରାଜ୍ୟର ଭିନ୍ ଭିନ୍ ଅଦାଲତ ସକାଳୁ କାମ କରବା। ସକାଳର 7 ମଧ୍ୟାହ୍ନର 1 ତକ ଅଦାଲତ କାମ ଚାଲବା। ମଝି ଦିନର 10:30 ତକ ବିରତି ରହିବା ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତରଫରୁ ବିଜ୍ଞପ୍ତି କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ 2 ପରୀକ୍ଷା ଆଜି ଶେଷ ହେଉଛି। ପରୀକ୍ଷା ସରବାର ଉତ୍ତରୁ April 2 ରାଜ୍ୟର 151 କେନ୍ଦ୍ରର 2 କ୍ଷେପ୍ତି ଖାତା ଦେଖା ହେବା। ପହିଲା ଖେପ୍ April 2-13 ଆଉ 2 ଖେପ୍ April 15-28 ଭିତରେ କରାଯିବା। ଏଥିଲାଗି 16,000 ଅଧ୍ୟାପକ ନିୟୋଜିତ ଅଛନ୍। ମେ ମାସେ ପରୀକ୍ଷା ଫଲ ବାହାରବା ବୋଲି ସିଏଚ୍ଏସ୍ସି ତରଫରୁ ସୂଚନା ଦିଆଯାଇଛି। ମାଓବାଦୀ ନେତା ରାଜ୍ୟ ସଂଗଠନର କମିଟି ସଦସ୍ୟ ଶୁକ୍ରୁ ଗଲାକାଲି କନ୍ଧମାଳ ପୁଲିସ୍ ପାଖେ ଆତ୍ମସମର୍ପଣ କରିଥିବା ନକ୍ସଲ ନିରୋଧୀ ଅଭିଯାନ ADG ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍। ଶୁକ୍ରୁ ସହିତ 5 ମାଓବାଦୀ ଆତ୍ମସମର୍ପଣ କରିଥିବା ଶ୍ରୀ ପଣ୍ଡା କହିଛନ୍। ଶୁକ୍ରୁ ନାତି 55 ଟଙ୍କାର ପୁରସ୍କାର ରାଶି ଥିଲା। ଏ ଟଙ୍କା ଶୁକ୍ରୁକେ ଦିଆଯିବା ବୋଲି ADG କହିଛନ୍। ଶୁକ୍ରୁକେ ଧରବା ଲାଗି ଓଡ଼ିଶା ପୁଲିସ୍ ତରଫରୁ ବ୍ୟାପକ ଅପରେସନ୍ କରାଯାଇଥିଲା। ବାକି ରହିଥିବା ମାଓନେତାମାନଙ୍କୁ ଧରବା ଲାଗି କନ୍ଧମାଳ ଗଞ୍ଜାମ ଗଜପତି ଜିଲ୍ଲାର ସିମ୍ନା ଇଲାକାନ ଜୋରଦାର କମ୍ବିଂ ଅପରେସନ୍ ଚାଲିଛି ବୋଲି ଶ୍ରୀ ପଣ୍ଡା କହିଛନ୍। 2026-27 ଶିକ୍ଷାବର୍ଷ ଲାଗି April 1 ସାରା ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଆଉ ଶିଶୁ ବାଟିକାମାନଙ୍କେ ନାଁ ଲେଖା ସହିତ ପ୍ରବେଶ ଉତ୍ସବ ଆଉ ଖଡ଼ିଛୁଆଁ କାର୍ଯ୍ୟକ୍ରମ ହେବା। ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଛୁଆମାନଙ୍କର ମାତାପିତାଙ୍କୁ ନିୟୁତା ବଣ୍ଟାଯାଉଛି। ସମ୍ବଲପୁର ଜିଲ୍ଲା ଶିକ୍ଷା ନିର୍ଦ୍ଦେଶାଳୟ ଆଉ ଧନକୋଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବ୍ଲକର ଭିନ୍ ଭିନ୍ ଜାଗାକେ ଯାଇକରି ଅଧିକାରୀମାନେ ନିୟୁତା ବାଣ୍ଟିଛନ୍। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଆଉ ପ୍ରଦର୍ଶନୀ ମେଳା ସିନାପାଲି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସନ୍ନ ହୋଇଯାଇଛି। ଶିକ୍ଷାଦାନକେ ଅତ୍କା ବରକସ କରିବା ଲାଗି ଶିକ୍ଷଣ ସାମଗ୍ରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଶିକ୍ଷକମାନେ ଏତାର ବହୁତ ବ୍ୟବହାର କରବାର ଜରୁରୀ ଆଏ ବୋଲି ଏ ଅବସରରେ ମତ ପ୍ରକାଶ ପାଇଥିଲା। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଆଉ ଓଡ଼ିଆ ପକ୍ଷ ପାଳନ ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। April 1-14 ଭିତରେ ଓଡ଼ିଆ ପକ୍ଷ ଅବସରରେ ଖଡ଼ିଛୁଆଁ ଉତ୍ସବ ପାରମ୍ପରିକ ପୋଷାକ ପିନ୍ଧନ ଉଡ଼ନ ଦିବସ ଐତିହ୍ୟ ଗଣଦୌଡ଼ ଦିବସ ବାଗିର ଭିନ୍ ଭିନ୍ ଦିବସ ପାଳନ କରାଯିବା ବୋଲି ବୈଠକଟି ଧାରିଜ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ପହିଲା ଜାତୀୟ ଇଣ୍ଡୋର ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ଗଲାକାଲି ଉଦ୍ଘାଟିତ ହୋଇଯାଇଛି। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଚାମ୍ପିୟନ୍ସିପ୍କେ ଉଦ୍ଘାଟନ କରିଛନ୍। ଏ ପ୍ରତିଯୋଗିତା 2028 ବିଶ୍ୱ ଇଣ୍ଡୋର ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ ଲାଗି ବହୁତ ସାହାଯ୍ୟ କରିବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ ଏ ଅବସରରେ କହିଛନ୍। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।